কথা যে বর্তমানে আমার গহণে যে অনেক এটি উপস্থিত অনেক সে আমার কেন্দ্র সরকার জনে উচ্চপদস্থ অধিকারী যে কি আমার এই ইচ্ছাপত্র যাঞ্চ করে এটি আসছেন কিন্তু তাঁকর গোটে স্বতন্ত্র ইচ্ছা হচ্ছে পিলা প্রতি ভগবত চিন্তা উদ্রেক করা কিংবা আধ্যাত্মিক চিন্তাধারা উদ্রেক করা তেমন সে তাঁকর এভাবে গোটা ইয়ার আয়োজন করার উদ্দেশ্য হচ্ছে পিলা অত্যন্ত ক্রমে তাঁকর নীতি নৈতিকতা মূল্যবোধ তাঁকর বিকশিত হোক এবং সে জীবনের উন্নত কেমি উন্নতি করবে কেমি সে সমৃদ্ধ হবে কেমি সে অধিক চেতনা হবে ক্রিয়াশীল হবে সেইপি সে গোটে দিগদর্শন দেবে পিলা এবং সেই গোটে স্বতন্ত্র আমি এটি ব্যবস্থা করছে তাঁকছে তাঁকর সম্মানার্থে যা বড় সৌভাগ্য কথা সে আমার গ্রহণ করছেন সে আজ তুমি ইসকন উপরে ইন্টারন্যাশনাল সোসাইটি ফর কৃষ্ণ কনসিয়াসনেস হল বা আমার শ্রীকৃষ্ণকর আদর্শ চিন্তাধারা এবং তাঁকর চেতনা তাঁকর আদর্শ মার্গ গুড়ে দর্শাই দিয়েছেন সে বিষয়ে সম্যক ধারণা দেবে ধৈর্যশ শুণব তোমার যা তাঁকু পচার কথা পচারিব এবং এতে সামিল হব তেমন সমস্ত পৌঁছে কুচি সে বর্তমানে তাঁকর কার্যক্রম আরম্ভ করবে তোমার শান্তিপূর্ণ ভাবে আমি এটি বসি শুণবা এবং তাদের অংশগ্রহণ করবে ধন্যবাদ যেতে কুহতু আপনার সরকার মতো কে
রেসপেক্টেড প্রিন্সিপাল এবং ডেকানাল কলেজর ছাত্র ছাত্রীবৃন্দ তেমন আজ আমি শুভজ লাস্ট পিলা যে পিলা এপট পড়ে আসুন
শেষ পর্যন্ত শুভজ পিলা
আগে পড়ে আসে বেঞ্চ সব পড়ে পড়ে আসে পছরে যেমন অনেক
পছরে যে চারটা বেঞ্চ আছে পড়ে আসে কিছু অসুবিধা
হরে কৃষ্ণ কো ক্লাস পিলা মানে তুমি সব আর্টস আর্টস ফার্স্ট ইয়ার আচ্ছা তেণু আমি তোমার বিভিন্ন প্রকার সবজেক্ট আছে আর্টস রে কত প্রকার সবজেক্ট আছে তেণু যেত প্রকার যদি অদ্যা বিভিন্ন প্রকার বিদ্যা অবুঠার শ্রেষ্ঠ বিদ্যা কোটা মাতৃভাষা ওড়িয়া ভাষা ল্যাঙ্গুয়েজ উপরে হেলা সেটা মানে আমার গোটে ভাষা প্রকাশ করা আমি কথা কুচে আমি ওড়িয়ার কুচে কি ইংলিশে কুচে বা হিন্দিরে কুচে বা যেত প্রকার অনেক প্রকার ভাষা আছে কিন্তু বিদ্যা যদি কুয়াযিব যেমি তুমি ম্যাথমেটিক্স পড়ছো গোটে বিদ্যা ভূগোল ইতিহাস বিভিন্ন প্রকার বিদ্যা রয়েছে সেটা ওড়িয়ার পড়া যাই পারে হিন্দিরে পড়া যাই পারে ইংলিশে পড়া যাই পারে কিন্তু সবুঠ শ্রেষ্ঠ বিদ্যা কোটা যদি কুয়াযিব আমার ভগবদ গীতা ভগবদ গীতা কত জন পড়ছ বা দেখিছ বা জাছ ভগবদ গীতা বিষয়ে হাত ডেকলে কত জন জাছ ভগবদ গীতার ভগবান কৌশল আধ্যাত্ম বিদ্যা বিদ্যানা যেতে প্রকার বিদ্যা শ্রেষ্ঠ বিদ্যা হচ্ছে আধ্যাত্ম বিদ্যা আমি নিজের প্রকৃত পরিচয় আমি প্রকৃতির কি এই পরিচয়টা জানা আমার এই আধ্যাত্ম বিদ্যা দরকার আমার আইডেন্টি কার্ড তুমি পাইছি দেব আইডেন্টি কার্ড কৌছ তোমার না লেখা হয়েছে তোমার পিতা না গাঁ স্কুল কলেজ সব লেখা হচ্ছে কিন্তু জন যেতে মৃত্যুবরণ করছে সেতবে সে লোক সেটি পড়িকি রয়েছে আমার বর্তমান পূর্বতন রাষ্ট্রপতি আব্দুল কালাম আজাদ সে দেহ ত্যাগ কলে তাঁর শরীর পড়েছিল কিন্তু আমি কহিলে কম ଯେ ସେ ଚାଲିଗଲେ ନା ନାଇଁ ଏଟା ହେଲା ସେ ଚାଲିଗଲେ ବୋଲି ପ୍ରାଣତ୍ୟାଗ କଲେ ସବୁ କଲେ କିନ୍ତୁ ତାଙ୍କ ଶରୀର ଥିଲା ତାପରେ ତାକୁ ସଂସ୍କାର କରାଗଲା ପ୍ରଥମେ ଶରୀର ଥିଲା ସେ ମୃତ୍ୟୁବରଣ କଲାପରେ ଶରୀର ଥିଲା କିନ୍ତୁ ସେତେବେଳେ କହିଲେନି ଯେ ସିଏ ତାଙ୍କ ଶରୀର ଅଛି ମାନେ ସିଏ ଅଛନ୍ତି ବୋଲି ସେତେବେଳେ କହିଲେ ସିଏ ଚାଲିଗଲେ ବୋଲି ତେଣୁ ଏଇ ଯେ ତଫାତ ରହିଛି ଗୋଟେ ଜୀବନ୍ତ ବ୍ୟକ୍ତି ଆଉ ଗୋଟେ ମୃତ ବ୍ୟକ୍ତି ଭିତରେ ଏଇଟା ବିଷୟରେ କଣ କିଏ କୋଉ ବିଦ୍ୟା ଅଛି କି ଏପର୍ଯ୍ୟନ୍ତ କଣ ତଫାତ ଗୋଟେ ମୃତ ବ୍ୟକ୍ତି ଆଉ ଗୋଟେ ଜୀବନ୍ତ ବ୍ୟକ୍ତି ଭିତରେ କଣ ତଫାତ କିଏ କହିପାରିବେ ଏଇ ଯୋଉ ଡିଫରେନ୍ସ ଏଇ ଯୋଉ ଯୋଉ ତା ଭିତରେ ଯୋଉ ରହିଛି ପାର୍ଥକ୍ୟ ଯୋଉ ରହିଛି ସେ ପାର୍ଥକ୍ୟ ଏପର୍ଯ୍ୟନ୍ତ ଆମର ବୈଜ୍ଞାନିକ ମାନେ ଏପର୍ଯ୍ୟନ୍ତ ସେଟା ଜାଣିପାରି ନାହାନ୍ତି କଣ ପାର୍ଥକ୍ୟ ରହିଛି ଗତକାଲି ନ୍ୟୁଜରେ ଦଉଥିଲା ଜଣେ ପିଲା କ୍ଷୀର ବୋଲି ତାଙ୍କ ନାଁ ବ୍ୟକ୍ତି ଜଣେ ତାଙ୍କର ହାତ ଦୁଇଟି କଟିଯାଇଛି ତାକୁ ପ୍ଲାଷ୍ଟିକ ହାତ ଦିଆଯାଇଛି ପ୍ଲାଷ୍ଟିକ ହାତ ଦିଆଯାଇଛି ସେ ଡାକ୍ତର ଯିଏ ସେ କହୁଥିଲେ ଯେ ଆମେରିକାର ବୋଷ୍ଟନ୍ ଗୋଟେ ଜାଗା ଅଛି ସେଠି ଗୋଟେ ଇନଷ୍ଟିଚ୍ୟୁଟ୍ ଅଛି ମାସାଚ୍ୟୁଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଯେଉଁଠି ସେ ତାକୁ ଡେଭଲପ୍ କରିଛନ୍ତି ସେଇ ଯେଉଁ ବିଦ୍ୟାଟାକୁ ଡେଭଲପ୍ କରିଛନ୍ତି ଯାହାଫଳରେ କି ସେମାନେ ସେ ତାଙ୍କର ହାତ ଲଗେଇ ପାରିଲେ ସେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଆମର ଇସ୍କନ୍ ବିଷୟରେ କିଏ ଜାଣିଛ କେତେ ଜଣ ଇସ୍କନ୍ ଯିଏ ଆଚାର୍ଯ୍ୟ ଆରମ୍ଭ କରିଥିଲେ ପ୍ରଭୁପାଦ ବୋଲି ତାଙ୍କୁ କୁହାଯାଉଛି ସଂକ୍ଷେପରେ ଆମେରିକାର ଯାଇଥିଲେ ସେଠିକି ସେଠି ସେ ପଚାରିଲେ ତାଙ୍କର ବଡ଼ ବହୁତ ବଡ଼ ଇନଷ୍ଟିଚ୍ୟୁଟ୍ ସେଟା ସେଠି ସେ ପଚାରିଲେ ଇଜ୍ ଦେୟାର ଏନି ଟେକ୍ନୋଲୋଜି ହୁଇଚ୍ ଡିଫରେନ୍ସିଏଟ୍ସ ବିଟୱିନ୍ ଏ କ'ଣ ଲିଭିଂ ବଡି ଆଣ୍ଡ ଏ ଡେଡ୍ ବଡି କ'ଣ ତଫାତ ଜୀବନ୍ତ ବ୍ୟକ୍ତି ଆଉ ମୃତ ବ୍ୟକ୍ତି ଭିତରେ କ'ଣ ତଫାତ ଆମେ ଆମର ଶରୀର ବିଷୟରେ ପରିଚୟ ଦେଉଛେ ଆମେ ହେଉଛି ଏ ଶରୀର ବୋଲି କିନ୍ତୁ ଜଣେ ଜାଣନ୍ତି ମୃତ୍ୟୁବରଣ କରୁଛି ସେତେବେଳେ ସେ ତ ଶରୀର ରହିଛି କିନ୍ତୁ ସେ କୁହାଯାଉଛି ସେ ନାହିଁ ବୋଲି ତାହେଲେ ଆମର ପ୍ରକୃତ ପରିଚୟ କ'ଣ ଆମେ ନିଜକୁ ଭାବୁଛେ ଶରୀର ବୋଲି ଭାବୁଛେ ଶତକଡ଼ା ଅନେଶତ ଭାବ ଲୋକ ଏଇଭଳି ଭାବେ ଭାବୁଛନ୍ତି ଏବଂ ଆମର ଯେତେ ପ୍ରକାର ବିଦ୍ୟା ଅଛି ସେ ବିଦ୍ୟାରେ ମଧ୍ୟ ଏ ବିଦ୍ୟାଟିକୁ ଦିଆଯାଏ ନାହିଁ ଯେ ପ୍ରକୃତ ଆମର ପରିଚୟ କ'ଣ ପ୍ରକୃତରେ ମୁଁ କିଏ ଯଦି ପ୍ରଶ୍ନ ପଚରାଯିବ ତାହେଲେ କ'ଣ ଉତ୍ତର ଆସିବ ଆମେ କ'ଣ କହୁଛେ ଏ ହାତଟା କାହାର କହିଲେ ମୁଁ କହୁଛେ ଏଇଟା ମୋର ହାତ ଏ ମୁଣ୍ଡ ମୋର ମୁଣ୍ଡ ଆମେ କହୁଛେ ତାହେଲେ ମୁଁ କିଏ ତେଣୁ ଏଇ ଯୋଉ ବିଦ୍ୟା ଯୋଉ ଦିଆଯାଉଛି ଏ ବିଦ୍ୟା ହେଉଛି ସବୁଠାରୁ ଶ୍ରେଷ୍ଠ ବିଦ୍ୟା ଅଧ୍ୟାତ୍ମ ବିଦ୍ୟା ଯୋଉ ମାଧ୍ୟମରେ ଆମେ ନିଜର ପରିଚୟ ପାଇପାରିବା ପ୍ରକୃତରେ ଆମେ କିଏ ତେଣୁ ଯଦି ସେ ବିଷୟରେ ଆମେ ଯଦି ଚିନ୍ତା କରିବା ଯେ ପ୍ରକୃତରେ ଆମେ କିଏ ଆମେ ସବୁଠି ପରିଚୟ ଦଉଛେ ଆମେ ଏଇ ଶରୀରକୁ ପରିଚୟ ଦଉଛେ ଆମେ ହଉଛେ ଏଇ ଶରୀର ବୋଲି କିନ୍ତୁ ପ୍ରକୃତ ସେଟା ଆମର ପରିଚୟ ନୁହଁ ସେଟା ଖାଲି ଏଇ ସମୟ ପାଇଁ ଏତିକି ହଉଛି ଆମ ପରିଚୟ ଆମ ଯୋଉ ଜନ୍ମ ହେବା ପୂର୍ବରୁ ଆମେ କହୁଛେ ଆମେ ଅମକ ତାରିଖରେ ଜନ୍ମଗ୍ରହଣ କରିଥିଲେ ତମ ଡେଟ୍ ଅଫ୍ ବାର୍ଥ ରହିଛି ତେଣୁ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ଅମକ ତାରିଖରେ ସେ ମୃତ୍ୟୁବରଣ କଲେ ଏଇ ଜିନିଷଟା କୁହାହଉଛି ତା ପୂର୍ବରୁ ସେ କୋଉଠି ଥିଲେ ତାଙ୍କର ଯଦି ପରିଚୟ ଦିଆହେଲା ସେ ଏଇଠି ଜନ୍ମ ହେଲେ ବୋଲି ତା ପୂର୍ବରୁ ଏବଂ ମୃତ୍ୟୁ ପରେ ତାଙ୍କ ପରେ ସେମାନେ ତାଙ୍କର ପରିଚୟ କ'ଣ ତେଣୁ ଏଇ ସବୁ ଜ୍ଞାନ ଦିଆଯାଉଛି ଏଇ ବିଦ୍ୟା ଏଇ ଭଗବତ ଗୀତାରେ ସେ ଜ୍ଞାନ ଦିଆଯାଇଛି ଆମେ ଏ ବହିଟିକୁ ଦେବୁ ଲାଇବ୍ରେରୀରେ ତମେ ଯେତେବେଳେ ସମୟ ହବ ତମେ ଲାଇବ୍ରେରୀ ଯାଇକି ପଢ଼ିବ ଭଗବତ ଗୀତାର ଜ୍ଞାନ। ତେଣୁ ଏଇ ଯୋଉ ଗୀତାର ଜ୍ଞାନ ଭଗବାନ କହୁଛନ୍ତି, ଦେହିନୋସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ତତ୍ର ନ ମୁହ୍ୟତି। କେହି କିଛି ଶୋକ ଜାଣିଛେ ଭଗବତ ଗୀତାର କିଛି ଶୋକ ବା ଅନ୍ୟ କୌଣସି ଶାସ୍ତ୍ରର ଶୋକ? ସଂସ୍କୃତ ଅଛି କାହାର? ସଂସ୍କୃତ କଣ ଶୋକ ଜାଣିଛ ସଂସ୍କୃତରେ? ସଂସ୍କୃତ କିଏ ନେଇଛି ହାତ ଟେକ? ସଂସ୍କୃତ ସଂସ୍କୃତ କିଏ ନେଇଛି ହାତ ଟେକ? ସଂସ୍କୃତ ଠିଆ ହେଇ କୁହ, ଯାହା କହିବା କଥା ଠିଆ ହେଇ କୁହ, ମୁଁ ଶୁଣିପାରୁନି ନା, ତମେ ତମ ଭିତରେ କହିଲ ମୁଁ ଶୁଣିପାରିବି ନା। ତେଣୁ ଭଗବତ ଗୀତା ଏ 18 ଅଧ୍ୟାୟ ରହିଛି, 700 ଶ୍ଳୋକ ରହିଛି। ଏ ସ୍ୱୟଂ ଭଗବାନ କହୁଛନ୍ତି ଅର୍ଜୁନକୁ, 5000 ବର୍ଷ ତଳର କଥା। ସମସ୍ତ ଆମର ଯୋଉ ଯେତେ ସବୁ ଜ୍ଞାନ ରହିଛି, ଯାହାର ଯେତେ କିଏ ଫାଷ୍ଟ ଲାଗୁଛି କିଏ ଲାଷ୍ଟ ହଉଛି, ଯାହାର ଯେତେ ଜ୍ଞାନ ସବୁ ରହିଛି, ଏ ଜ୍ଞାନ କୋଉଠୁ ଆସୁଛି? ଭଗବାନଙ୍କଠାରୁ ଜ୍ଞାନ ଆସୁଛି। ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି। ସର୍ବସ ଚାହଣ ହୃଦି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନମ ଅପୋହନମ ଚ। ଆମର ଯେତେ ସବୁ ବୈଜ୍ଞାନିକ ମାନେ ବିଭିନ୍ନ ନୋବେଲ ପ୍ରାଇଜ ପାଉଛନ୍ତି, ସେ ନୋବେଲ ପ୍ରାଇଜ ମଧ୍ୟ ସେ ଯୋଉ ଜ୍ଞାନ ପାଉଛନ୍ତି ସେଟା ଭଗବାନ ଠାରୁ ଆସୁଛି। ବୁଝିପାରୁଛ କି ହରେ କୃଷ୍ଣ? କଣ ବୁଝୁଛ ତମେ? ତମର ଯୋଉ ଜ୍ଞାନ ଅଛି, ତମେ ଯୋଉ ଚିନ୍ତା କରୁଛ, ବର୍ତ୍ତମାନ କଥାବାର୍ତ୍ତା ହଉଛ, ଏ ଜ୍ଞାନଟା ତମକୁ କିଏ ଦେଇଛି? ସେଇଟା ଭଗବତ ଗୀତାରେ ଭଗବାନ କହିଛନ୍ତି, ମତ ସ୍ମୃତି ଜ୍ଞାନମ ଅପୋହନମ ଚ। ମୋ ଠାରୁ ସ୍ମୃତି ଆସୁଛି, ମୋ ଠାରୁ ଜ୍ଞାନ ଆସୁଛି। ବୈଜ୍ଞାନିକମାନେ ଯୋଉ ନୋବେଲ ପ୍ରାଇଜ ପାଉଛନ୍ତି ଯୋଉ ଜ୍ଞାନ, ତମେ ଜାଣିଥିବ ବୈଜ୍ଞାନିକମାନେ କହୁଛନ୍ତି ତାଙ୍କର ଯୋଉ ବିଭିନ୍ନ ଇନଭେନ୍ସନ୍ କରୁଛନ୍ତି, ସେ କହୁଛନ୍ତି 99% ପର୍ସପିରେସନ୍, 1% ଇନ୍ସପିରେସନ୍। ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ଗବେଷଣା ଚାଲି ରଖୁଛନ୍ତି, ବହୁତ ବର୍ଷ ଚାଲି ବିତି ଯାଉଛି, କିନ୍ତୁ ସେମାନେ ତାଙ୍କର ଉଦ୍ଭାବନ କରିପାରୁନାହାନ୍ତି। ହଠାତ୍ ଗୋଟେ ଦିନ ତାଙ୍କର ଗୋଟେ ଆଇଡ଼ିଆ ଆସୁଛି ତାଙ୍କ ମାଇଣ୍ଡକୁ, ସବୁ ବୈଜ୍ଞାନିକମାନଙ୍କର ଲାଇଫ୍ ହିଷ୍ଟ୍ରି ପଢ଼ିଲେ ସବୁ ଲେଖା ହେଇଛି। ହଠାତ୍ ରାତି ରାତିରେ ଉଠି ସେମାନେ ୟୁରେକା କିଏ କହିଥିଲେ? ଆକ୍ମେଡ଼ିସ୍ ଗାଧୁଥିଲା ବେଳେ ୟୁରେକା ୟୁରେକା କହି କହିଲେ, ପାଇଗଲି ପାଇଗଲି ୟୁରେକା, ଆମେ କ'ଣ ପାଇଲେ? ସେଟା ହେଉଛି ଇନ୍ସପିରେସନ୍, ସେଟା ହେଉଛି ଆସିଲା ତାଙ୍କ ମାଇଣ୍ଡକୁ, ସେ ଜ୍ଞାନଟା ଆସିଲା, ସେଟା ଭଗବାନଙ୍କର ଆସୁଛି। ମତ ସ୍ମୃତି ଜ୍ଞାନମ ଅପୋହନମ ଚ। ତେଣୁ ସମସ୍ତ ଜ୍ଞାନର ଭଗବାନ ଅର୍ଥ କ'ଣ? ଭଗବତ ହେଉଛି ସମସ୍ତ ଐଶ୍ୱର୍ଯ୍ୟ, ଯେତେ ପ୍ରକାର ଐଶ୍ୱର୍ଯ୍ୟ ରହିଛି ସେ ଐଶ୍ୱର୍ଯ୍ୟ ଯେ ମାଲିକ, ସେ ହେଉଛନ୍ତି ଭଗବାନ। 6 ଐଶ୍ୱର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ସମଗ୍ରସ୍ୟ, ଯେତେ ପ୍ରକାର ଧନ ରହିଛି। ଏ ଧନ ଆମେ ଜନ୍ମ ପୂର୍ବରୁ ଆଣିଥିଲେ କି? ଆମର ଯୋଉ ସବୁ ଘର ଦ୍ୱାର ସବୁ ରହିଛି, ଆମେ କଣ ଜନ୍ମ ପୂର୍ବରୁ ଆଣିଥିଲେ କି? ଏବଂ ଜନ୍ମ ମୃତ୍ୟୁ ପରେ ଆମେ ସେଟାକୁ ନେଇପାରିବା କି? ସେ ସେମିତି ରହିବେ, ହେଉଛି ଭଗବାନଙ୍କର ସବୁକିଛି ସମ୍ପତ୍ତି। ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ, ଯେତେ ବଳ ରହିଛି ଏ ବଳ ଭଗବାନ ଆମକୁ ଦେଇଛନ୍ତି, ଏ ବଳ ମୂଳ ବଳ ତାଙ୍କ ପାଖରେ ରହିଛି ବୀର୍ଯ୍ୟ। ଯଶ, ବହୁତ ଲୋକଙ୍କର ବହୁତ ଯଶ ରହିଛି, ଗୁଣଗାନ କରାଯାଉଛି, ରାଷ୍ଟ୍ରପତିଙ୍କର ଗୁଣଗାନ ବର୍ତ୍ତମାନ ମଧ୍ୟ କରାଯାଉଛି। ଏ ଯଶ, ସମସ୍ତ ଯଶର ମୂଳ ଅଧିକାରୀ ହେଉଛନ୍ତି ଭଗବାନ। ଯେତେ ପ୍ରକାର ସୌନ୍ଦର୍ଯ୍ୟ ରହିଛି, ଭଗବାନଙ୍କର ସୌନ୍ଦର୍ଯ୍ୟରୁ ସବୁକିଛି ସୌନ୍ଦର୍ଯ୍ୟ ପ୍ରାପ୍ତ ହେଉଛନ୍ତି। ଏବଂ ଯେତେ ଜ୍ଞାନ ରହିଛି, ଯେତେ ବୈରାଗ୍ୟ ରହିଛି, ଏ ସବୁକିଛି ଯିଏ ପୂର୍ଣ୍ଣ ଭାବରେ ଅଧିକାରୀ ସେ ହେଉଛନ୍ତି ଭଗବାନ। ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ଯାହା ଯେକୌଣସି ତଥାଗତ ଧର୍ମ ହୁଅନ୍ତୁ ନା କାହିଁକି, କିନ୍ତୁ ଭଗବାନ ହେଉଛନ୍ତି ଏକ। ସୂର୍ଯ୍ୟ ଯେମିତି ଭାରତର ସୂର୍ଯ୍ୟ, ଆମେରିକାର ସୂର୍ଯ୍ୟ ଅଲଗା ନୁହନ୍ତି, ଗୋଟେ ସୂର୍ଯ୍ୟ, ସେଭଳିଆ ଭଗବାନ ହେଉଛନ୍ତି ଏକ। ତେଣୁ ସେ ଭଗବାନ ଜ୍ଞାନ ଦେଇଛନ୍ତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ, ଇଏ ଅଧ୍ୟାତ୍ମ ଜ୍ଞାନ ଦେଇଛନ୍ତି। କଥା ସରିଲା ପରେ ମୁଁ ତାଙ୍କୁ ପ୍ରଶ୍ନ ପଚାରିବି, ଯେଉଁମାନେ ବେଶୀ ଡିଷ୍ଟର୍ବ ହେଉଛ ତାଙ୍କୁ ତ ବେଶୀ ପଚାରିବି ସେଇଟାକୁ କ'ଣ ଶୁଣିଲ, ଯେଉଁମାନଙ୍କୁ ଶୁଣିବାର ଆଗ୍ରହ ନାହିଁ ସେମାନେ ଚାଲି ଯାଇପାର, ଯଦି ଶୁଣିବାର ଆଗ୍ରହ ନାହିଁ ତମେ ଯାଇପାର, କିନ୍ତୁ ଡିଷ୍ଟର୍ବ ହେଲେ ମୁଁ ତମକୁ ପ୍ରଶ୍ନ ପଚାରିବି, ତମକୁ ରିପୋର୍ଟ କରାଯିବ। ତେଣୁ ଭଗବାନ କହୁଛନ୍ତି ଦେହିନସ୍ମିନ୍ ଯଥା ଦେହେ, ଦେହ ଏବଂ ଦେହି ଭିତରେ ତଫାତ ରହିଛି, ଆମର ହଉଛି ଏଇଟା ଦେହ, ଆ ଭିତରେ ଆମେ ଅଛେ, ଆମର ପ୍ରକୃତ ପରିଚୟ ହଉଛି ଆ ଭିତରେ ଆମେ ରହିଛେ। ଦେହିନସ୍ମିନ୍ ଯଥା ଦେହେ କମରମ ଯୌବନମ ଜରା, କାହାର ସେ ମନେ ଅଛି ପୁରୁଣା କଥା, କାହାର ମନେ ଅଛି, କିଏ କେତେ ଛୋଟ ଥିଲ କାହାର ମନେ ଅଛି, କିଏ କହିପାରିବ, କେତେ ବର୍ଷ ତଳର କଥା କିଏ ମନେ ରଖିପାରିବ, କେତେ ବର୍ଷ ତଳର କଥା ମନେ ରଖିପାରିବ ତମେ, ପାଞ୍ଚ ବର୍ଷ ତଳ ମାନେ ଯେତେବେଳେ ଛୋଟ ପାଞ୍ଚ ବର୍ଷ ଥିଲ ତମ ମନେ ଅଛି ସେ ସମୟ କଥା, କେତେ ବର୍ଷ ପର୍ଯ୍ୟନ୍ତ ମନେ ଅଛି, କୁମାର ବୟସ ହେଉଛି କହିଲେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କୁମାର ବୟସ, ତେଣୁ କୁମାର ବୟସରୁ କୁମାରମ ଯୌବନମ ଜରା, ତାପରେ ଆସ୍ତେ ଆସ୍ତେ ବୁଦ୍ଧିପ୍ରାପ୍ତ ହେଇକିରି ଯୁବକ ଅବସ୍ଥା ପ୍ରାପ୍ତ ହେଉଛି, ଷୋହଳ ବର୍ଷରୁ ଯୁବକ ଅବସ୍ଥା ପ୍ରାପ୍ତ ହେଉଛନ୍ତି, କିଶୋର ଅବସ୍ଥା, ତାପରେ ଯୁବକ ଅବସ୍ଥା, ଏବଂ ସେହିଭଳି ଭାବରେ ବୃଦ୍ଧ ଅବସ୍ଥା ମଧ୍ୟ ପ୍ରାପ୍ତ ହେଉଛନ୍ତି। ଦେହିନସ୍ମିନ୍ ଯଥା ଦେହେ କୌମାରମ ଯୌବନମ ଜରା, ତଥା ଛୋଟ ପିଲାର ଶରୀର ଆମର ଅଛି କି ଆଉ, ସେଟା ମୃତ୍ୟୁବରଣ କରିଯାଇଛି ସେ ଶରୀର, କିନ୍ତୁ ଆମେ ରହିଛେ ବଞ୍ଚିକିରି। ସେହିଭଳି ଯେତେବେଳେ ଜଣେ ବୃଦ୍ଧ ଅବସ୍ଥା ପ୍ରାପ୍ତ ହେବ, ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଲା ପରେ ଜଣେ ଯେତେ ମୃତ୍ୟୁବରଣ କରିବ, ସେତେବେଳେ ସିଏ ମଧ୍ୟ ରହିବ, ଯଦିଓ ଶରୀର ଚାଲିଯିବ କିନ୍ତୁ ସିଏ ରହିବ। ତେଣୁ ଏ ଜ୍ଞାନ ହେଉଛି ଅଧ୍ୟାତ୍ମ ଜ୍ଞାନ, ଆମର ପ୍ରକୃତ ପରିଚୟ ଆମେ ଯେଉଁଥିରୁ ପାଇପାରିବା ସେ ହେଉଛି ଅଧ୍ୟାତ୍ମ ଜ୍ଞାନ। ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନା ଶ୍ରେଷ୍ଠ ବିଦ୍ୟା ହେଉଛି ଏଇଟା, କାରଣ ଆମେ ଅଧିକାଂଶ ଲୋକ ଜାଣୁନାହାନ୍ତି ପ୍ରକୃତ ସେମାନେ କିଏ, ଶତକଡ଼ା ଅନେଶତ ଭାବ ଲୋକ ଜାଣୁନାହାନ୍ତି ସେମାନେ କିଏ, ସେମାନେ ଯଦି ନିଜ ପରିଚୟ ନ ଜାଣିବେ ତାଙ୍କର କର୍ତ୍ତବ୍ୟ ବିଷୟରେ କ'ଣ ଜାଣିବେ ସେମାନେ, ପ୍ରଥମେ ହେଉଛି ଜାଣିବାର ଅଛି ଯେ ପ୍ରକୃତରେ ଆମେ କିଏ, ଏ ଗୋଟେ ସ୍କୁଲ କ୍ଲାସ ରହିଛି, ଏ କ୍ଲାସରୁମ୍ ରହିଛି, କିନ୍ତୁ କ୍ଲାସରୁମ୍ ଅର୍ଥ ନୁହଁ ଆମେ କ୍ଲାସରୁମ୍, ଆମେ ହେଉଛି ଅଲଗା, ଆମେ କ୍ଲାସରୁମ୍ ଭିତରେ ରହିଛେ, ଆମେ ହେଉଛି ଅଲଗା, ଏ କ୍ଲାସରୁମ୍ ହଉ ଆମେ ଆମେ କ୍ଲାସରେ ବସିଛେ, ତା ଭିତରେ ତଫାତ ଅଛି ନା ନାହିଁ, ବୁଝିପାରୁଛ ତ, ଆମେ କ୍ଲାସରୁମ୍ ନୁହଁ, ଆମେ କ୍ଲାସରୁମ୍ରେ ଆସିଛେ ପୁଣି କ୍ଲାସରୁମ୍ ଚାଲିଯିବା ପଳେଇବା। ସେଇଭଳି ଭାବରେ ଆମେ ଶରୀର ନୁହଁ, ଆମେ ଏ ଶରୀରରେ ଅଛେ ପୁଣି ଶରୀର ତ୍ୟାଗ କରି ଆଉ ଗୋଟେ ଜାଗାକୁ ଯିବା। ତେଣୁ ଏଇ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେଇଛନ୍ତି ସେମାନଙ୍କୁ ଧୀର ବ୍ୟକ୍ତି ବୋଲି କୁହାଯାଉଛି, ତେଣୁ ସେମାନେ ମୃତ୍ୟୁ ସମୟରେ ବିଚଳିତ ହୁଅନ୍ତି ନାହିଁ। ଏ ଶରୀରକୁ ବର୍ଣ୍ଣନା କରାଯାଇଛି ଯେ ଯେମିତି ତମର ଡ୍ରେସ୍ ପିନ୍ଧିଛ, ଆଜି ପ୍ୟାଣ୍ଟ ସାର୍ଟ ପିନ୍ଧିଛ, ପୁରୁଣା ପ୍ୟାଣ୍ଟ ସାର୍ଟ ଥିବ, ପୁରୁଣା ସେଟାକୁ ଛିଣ୍ଡି ଯାଇଛି ଫୋପାଡ଼ି ଦେଉଛ, ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧୁଛ। ସେଇଭଳି ଭାବରେ ଯେଉଁମାନେ ଆଧ୍ୟାତ୍ମିକ ବିଦ୍ୟା ପ୍ରାପ୍ତ ହେଇଛନ୍ତି ସେମାନେ ଜାଣନ୍ତି ଏ ଶରୀର ଗୋଟେ ପୋଷାକ ଭଳି, ମାଂସାସ ଜୀର୍ଣ୍ଣାଣି ଯଥା ବିହାୟ ନବାନି ଗୃଣାତି ନରୋପରାଣି ତଥା ଶରୀରାଣି ବିହାୟ ଜୀର୍ଣ୍ଣାଣି ଅନ୍ୟାନି ସଂଜାତି ନବାନି ଦେଇ, ଜାଣିଛ ସବୁ ଜାଣିଛ କି, ଯେମିତି ଗୋଟେ ବସ୍ତ୍ର ବା ଗୋଟେ ପୋଷାକ ପୁରୁଣା ହେଇଗଲା, ପୁରୁଣା ପୋଷାକ ଫୋପାଡ଼ି ଦେଉଛେ, ନୂଆ ପୋଷାକ ପିନ୍ଧୁଛେ, ସେଇଭଳି ଭାବରେ ଯେତେ ଶରୀର ଆମର ଜରାଜୀର୍ଣ୍ଣ ହେଇଯିବ ଇଏ ମଧ୍ୟ ଗୋଟେ ପୋଷାକ ଭଳି, ଏ ପୋଷାକକୁ ଛାଡ଼ି ଦେଇକି ଆଉ ଗୋଟେ ଆମେ ପୋଷାକ ପ୍ରାପ୍ତ ହେବା। ତେଣୁ ଆମେ ଏଇ ଯେଉଁ ଜନ୍ମରେ ଏଇ ଯେଉଁ ଶରୀର ପ୍ରାପ୍ତ ହେଇଥିଲେ ଇଏ ଗୋଟେ ଉନ୍ନତ ଶରୀର ଆମେ ପ୍ରାପ୍ତ ହେଇଛେ। ଅନେକ ପ୍ରକାର ଜୀବ ଅଛନ୍ତି, ବାୟୋଲୋଜି, ଏଇଟା ତ ଆର୍ଟ୍ସ ପିଲା, ସାଇନ୍ସ ପିଲା, ବାୟୋଲୋଜି ତାଙ୍କର ରହିଛି, କେତେ ପ୍ରକାର ଜୀବ ଅଛନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ଗଛ ଲତା ଜଳରେ ଜୀବ ରହିଛନ୍ତି। 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଜଳଜୀବ 9 ଲକ୍ଷ ପ୍ରକାର ରହିଛନ୍ତି। ଗଛଲତା ଇତ୍ୟାଦି 20 ଲକ୍ଷ ପ୍ରକାର ସ୍ଥାବର ରହିଛନ୍ତି ଯିଏ ଗୋଟେ ଜାଗାରେ ରହୁଛନ୍ତି। ରୁଦ୍ର କୃମୟ ରୁଦ୍ର ସଂଖ୍ୟା 11 ଲକ୍ଷ ପ୍ରକାର କୃମି ରହିଛନ୍ତି। 10 ଲକ୍ଷ ପ୍ରକାର ପକ୍ଷୀ ରହିଛନ୍ତି ଏବଂ 30 ଲକ୍ଷ ପ୍ରକାର ପଶୁ ରହିଛନ୍ତି। ଏ ସମୁଦାୟ ମିଶିଲେ କେତେ ହବ କହିପାରିବ? 80 ଲକ୍ଷ। ତେଣୁ ଏଇ 80 ଲକ୍ଷ ଯେଉଁ ଜନ୍ମ ରହିଛି ଜୀବ ସବୁ ରହିଛନ୍ତି ସେମାନେ ହେଉଛନ୍ତି ବହୁତ ନିମ୍ନ ସ୍ତରରେ ଅଛନ୍ତି। ଏ ଜନ୍ମ ସବୁ ପାର ହେଲା ପରେ ଆମେ ଗୋଟେ ମାନବ ଜନ୍ମ ପ୍ରାପ୍ତ ହେଇଛେ। ଯେଉଁମାନେ ଅଧ୍ୟାତ୍ମ ବିଦ୍ୟା ପ୍ରାପ୍ତ ହେବେ ସେମାନେ ଜାଣିବେ 80 ଲକ୍ଷ ଜନ୍ମ ପରେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛନ୍ତି। ତେଣୁ ମାନବର ଏବଂ ପଶୁ ଭିତରେ ତଫାତ କ'ଣ? ଗୋଟେ କୁକୁର ଏବଂ ଗୋଟେ ମନୁଷ୍ୟ ଭିତରେ କ'ଣ ତଫାତ ଅଛି? ଠିଆ ହେଇକି କୁହ, କୁହ ନା, କିଛି ଅସୁବିଧା ନାହିଁ। କ'ଣ ତମେ ଚିନ୍ତା କରୁଛ କୁହ, ଖାଲି ମୁଁ କହୁଛି ତମେ ଶୁଣିଯିବ, ତମର ପୁଣି ପ୍ରଶ୍ନ ପଚାରିବ ନା କ'ଣ ଜିନିଷ କ'ଣ ହେଉଛି। ପଶୁ ଆଉ ମନୁଷ୍ୟ ଭିତରେ ତଫାତ କିଏ କହିପାରିବ? ତମର ଟିକେ କ୍ଲାସରେ ଫାଷ୍ଟ କିଏ ହେଉଛନ୍ତି? ଏଇଟା ଫାଷ୍ଟ ଇୟର ତମର ନାଇଁ? ମାଟ୍ରିକରେ କେଉଁମାନେ ଫାଷ୍ଟ କ୍ଲାସ ପାଇଥିଲେ ସବୁ କୁହ, ତମେ କୁହ, ତମ ନାଁ କ'ଣ? ହଁ ସନ୍ଧ୍ୟା କୁହ। କେମିତି ପଶୁର ନାହିଁ? ପଶୁ କାହିଁ ବାଡ଼ିଆଡ଼ ଯାଉଛି ଯାଉଛି ସେ ପଳେଇ ଯାଉଛି ନା ନାହିଁ? ସେ ବିଚାର କରିପାରୁଛି ନା ନାହିଁ? ପଶୁ ଗୋଟେ ଉଇ ଗୋଟେ କେତେ ଛୋଟ କ୍ଷୁଦ୍ର ଜୀବ, ସେ କେତେ ବିରାଟ ବଡ଼ ଘର କରିଦେଉଛି ତମ ଘର ଭିତରେ, ତାର ଘର କରିଦେଉଛି। ବିଚାର ନଥିଲେ ତାର ଯଦି ବୁଝି ନଥାନ୍ତା ସେମିତି କେମିତି କରିଥାନ୍ତା? ଆମର ଯୋଉ କୁହାଯାଉଛି ଯେ ବାୟା ଚଢ଼ି, ବାୟା ଚଢ଼ିରେ କଣ ଯାଏ? ବାସା ଦୌଡ଼ୁଥାଏ, ବତ୍ୟା ବାତ୍ୟା ହେଲେ ମଧ୍ୟ ତାର ବସା ସେମିତି ଦୌଡ଼ୁଥିବ, କିଛି ହବନି। ତାର ବୁଦ୍ଧି ନାହିଁ, ବିଚାର ଶକ୍ତି ନାହିଁ, କେମିତି ସେ ତିଆରି କଲା? ଆଉ କିଏ କହିପାରିବ କଣ ତଫାତ ଅଛି? ଠିକ ଅଛି ବସ। ତେଣୁ ପଶୁ ପକ୍ଷୀ ଏମାନେ ସବୁ ନିମ୍ନ ସ୍ତରରେ ଅଛନ୍ତି, ତାଙ୍କର ମନୁଷ୍ୟ ଭିତରେ ଯୋଉ ଚେତନା ରହିଛି ଏ ଚେତନା ସ୍ତର ଅଲଗା ରହିଛି, ଗୋଟେ ଉନ୍ନତ ଚେତନା ଆମେ ପ୍ରାପ୍ତ ହେଇଛେ। ସେ ଧର୍ମ ବିଷୟରେ ଅନୁସନ୍ଧାନ କରିପାରିବ ନାହିଁ, କିନ୍ତୁ ଆମେ ଧର୍ମ ବିଷୟରେ ଅନୁସନ୍ଧାନ କରିପାରିବା। ପ୍ରକୃତରେ ଆମେ କିଏ, ଆମର କ'ଣ ପ୍ରକୃତ ପରିଚୟ, ଏସବୁ ଯେତେବେଳେ ଆମେ ଚିନ୍ତା କରିପାରୁଛି, ଏ ଚିନ୍ତାଟା ପଶୁ ପକ୍ଷୀମାନେ କରିପାରୁନାହାନ୍ତି, ତାଙ୍କର ଏତେ ଚେତନା ଉନ୍ନତ ନୁହଁ। ତେଣୁ ଆମେ ଯେତେବେଳେ ମାନବ ଜନ୍ମ ପ୍ରାପ୍ତ ହେଉଛେ, 80 ଲକ୍ଷ ଜନ୍ମ ପରେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି, ତେଣୁ ତାର ଗୋଟେ ଚେତନା, ଗୋଟେ ଉନ୍ନତ ଚେତନା ସେ ପ୍ରାପ୍ତ ହେଇଛି, ଯୋଉ ଚେତନାରେ ସେ ଚିନ୍ତା କରିପାରିବ ଯେ ପ୍ରକୃତରେ ସେ କିଏ। ସେଇଟାକୁ ଅଧ୍ୟାତ୍ମ ଚିନ୍ତା, ଅଧ୍ୟାତ୍ମ ଜିଜ୍ଞାସା, ବ୍ରହ୍ମ ଜିଜ୍ଞାସା ବୋଲି କୁହାଯାଉଛି। ଯେତେଦିନ ପର୍ଯ୍ୟନ୍ତ ଜଣେ ମାନବର ଏଇ ବ୍ରହ୍ମ ଜିଜ୍ଞାସା ଆରମ୍ଭ ହୋଇନାହିଁ, ତାକୁ ବୁଝିବାକୁ ପଡ଼ିବ ସେ ସେଇ ପଶୁ ସ୍ତରରେ ଅଛି। ତାର ଉନ୍ନତ ଚେତନା ପାଇକିରି ମଧ୍ୟ ସେ ଉନ୍ନତ ଚେତନାଟା ବ୍ୟବହାର କଲା ନାହିଁ। ତେଣୁ ଏଇ ମନୁଷ୍ୟ ଚେତନାରେ ଆମକୁ ଗୋଟେ ଯୋଉ ବୁଦ୍ଧି ଦିଆଯାଇଛି, ଯୋଉ ଚେତନା ଦିଆଯାଇଛି, ଏଇ ଚେତନାରେ ଆମେ ଚିନ୍ତା କରିପାରିବା ଯେ ପ୍ରକୃତରେ ଆମ ଜୀବନର ଉଦ୍ଦେଶ୍ୟ କ'ଣ। ପ୍ରକୃତରେ ପ୍ରଥମେ ଆମେ ଜାଣିବାର ଅଛି ଆମେ କିଏ, ତାପରେ ଆମେ ଜୀବନର କ'ଣ ଲକ୍ଷ୍ୟ ସେ ବିଷୟରେ ଚିନ୍ତା କରିବା। ଆମ ଜୀବନର ଲକ୍ଷ୍ୟ କ'ଣ କୁହ, ତମେ କୁହ, ଆମ ଜୀବନ ତମ ଜୀବନର ଲକ୍ଷ୍ୟ କ'ଣ କ'ଣ? ତମ ନାଁ କ'ଣ? ଅଙ୍କିତା, ତମେ ବହୁତ ଡିଷ୍ଟର୍ବ କରୁଛ, ତମ ଜୀବନର ଲକ୍ଷ୍ୟ କ'ଣ? ବହୁତ ପାଠ ପଢ଼ିବେ, ବହୁତ ଧନ ରୋଜଗାର କରିବା, ବହୁତ ଘର ସଂସାର କରିବା, ଏଇସବୁ ସମସ୍ତଙ୍କର ଲକ୍ଷ୍ୟ ରହିଛି, କିନ୍ତୁ ଏଇଟା ପ୍ରକୃତରେ ମାନବ ଜୀବନ ଲକ୍ଷ୍ୟ ନୁହଁ। ମାନବ ଜୀବନ ଲକ୍ଷ୍ୟ ପ୍ରକୃତରେ କ'ଣ? ଆମର ବୈଦିକ ଶାସ୍ତ୍ରରେ ସେସବୁ ବର୍ଣ୍ଣନା କରାଯାଇଛି ଯେ କ'ଣ ପାଇଁ ଜଣେ ଜନ୍ମ ମୃତ୍ୟୁ ଜରାବ୍ୟାଧି ଭୋଗ କରୁଛି। ଭୌତିକ ଜଗତରେ ଜଣେ ଜନ୍ମ ହଉଛି, ଜନ୍ମ ହେଲା ମାନେ ମାତୃକୁଖରେ ଯେଉଁ ରହୁଛି ବହୁତ କଷ୍ଟପ୍ରାପ୍ତ ହଉଛି। ସିଏ ମାଙ୍କର ଗର୍ଭରେ ଆମେ ଯେଉଁ ରହିଥିଲେ ଆମେ ସବୁ ଭୁଲି ଯାଇଛି ସେ କଥା। ଆମେ ତ ପିଲାଦିନ କଥା ମନେ ରଖିନି, ଆଉ ସେ କଥା କ'ଣ ମନେ ରଖିବା? କିନ୍ତୁ ସେ ସମୟରେ କ'ଣ ଆମେ ଚିନ୍ତା କରୁଥିଲେ, କୋଉଭଳି ଭାବରେ ଆମର କଷ୍ଟ ପାଉଥିଲେ, ସେସବୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ମାଙ୍କ ଗର୍ଭରେ ଜଣେ ସାତ ମାସ ଜଣେ ପ୍ରାପ୍ତ ହୁଏ, ସେତେବେଳେ ତାର ଚେତନା ଆସେ, ତାର ସ୍ମୃତି ଶକ୍ତି ଆସେ, ସେତେବେଳେ ସେ ମନେ ପକାଏ ତା ପୂର୍ବଜନ୍ମ କଥା। ତାର ଭଗବାନ ତାକୁ ମନେ ପକାନ୍ତି, ଦିଅନ୍ତି, ମନେ ଦିଅନ୍ତି ମନରେ। ଏଇ ପ୍ରକାର ଅସୁବିଧା ହେଇଥିବାରୁ, ଭଗବାନ ଭୁଲି ଯାଇଥିବାରୁ ପୁଣି ସେ ମାତୃ ଗର୍ଭକୁ ଆସିଲା, ବହୁତ କଷ୍ଟ ପ୍ରାପ୍ତ ହେଲା। ତେଣୁ ସେ ସେଠି ପ୍ରାର୍ଥନା କରେ, ହେ ଭଗବାନ ମୋତେ ଏ ଦୁଃଖରୁ ଉଦ୍ଧାର କରନ୍ତୁ, ଉଦ୍ଧାର କଲେ ମୁଁ ଆପଣଙ୍କ ଭଜନ କରିବି, ଏଇ ପ୍ରତିଜ୍ଞା କରି ସେ ଆସେ। କିନ୍ତୁ ଯେତେବେଳେ ଜନ୍ମଗ୍ରହଣ କରେ ସେତେବେଳେ ପୁଣି ସବୁ ଭୁଲିଯାଏ। ମାୟାର ଏ ଭୌତିକ ଜଗତରେ ହେଉଛି ମାୟା ଶକ୍ତି କାର୍ଯ୍ୟ କରୁଛି। ତିନୋଟି ଗୁଣ ରହିଛି ଭୌତିକ ଜଗତରେ, କିଏ କହିପାରିବ କିଏ କ'ଣ କ'ଣ ସେ ଗୁଣ କହିପାରିବେ? କ'ଣ କ'ଣ ସତ୍ୟ, ରଜ ଏବଂ ତମ, ଏଇ ତିନୋଟି ଗୁଣ ରହିଛି ଭୌତିକ ଜଗତରେ। ଏଇ ତିନି ଗୁଣରେ ସମସ୍ତେ ବନ୍ଧା ହେଇକି ରହିଛନ୍ତି, କିନ୍ତୁ ଆମେ ଜାଣିପାରୁନୁ ଯେ ଆମେ ବନ୍ଧା ହେଇକି ରହିଛେ ବୋଲି। କେହି ଜାଣିନାହାନ୍ତି ଏ ଜିନିଷ। ସତ୍ୟ ରଜ ସ୍ତମ ଇତି ଗୁଣା ପ୍ରକୃତି ସମ୍ଭବ ନିବଦ୍ନତି ମା ବାହୋ ଦେହେ ଦେହି ନାମ ଅବ୍ୟୟମ। ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟ ଯେଉଁମାନେ ପଢ଼ିବେ ସେମାନେ ଜାଣିବେ ଏଇ ତିନୋଟି ଗୁଣରେ ସମସ୍ତେ ବନ୍ଧା ହେଇକି ରହିଛନ୍ତି। ଯୋଉ କହୁଛନ୍ତି କିଏ ବ୍ରାହ୍ମଣ, କିଏ କ୍ଷତ୍ରିୟ, କିଏ ବୈଶ୍ୟ, କିଏ ଶୂଦ୍ର, ଚାତୁର୍ବର୍ଣ୍ଣ, ଏ ଚାରି ବର୍ଣ୍ଣ ରହିଛି। ଗୋଟେ ବ୍ରାହ୍ମଣ କୂଳରେ ଜନ୍ମ ହେଇଗଲେ ସେ ବ୍ରାହ୍ମଣ ତା ନୁହଁ। ବ୍ରାହ୍ମଣର ଯୋଉ ରହିଛି ଗୁଣ ରହିଛି, ସତ୍ୟଗୁଣର ପ୍ରାଧାନ୍ୟ ଯଦି ରହିଥିବ ତାହେଲେ ସେ ବ୍ରାହ୍ମଣ ହବ। ତେଣୁ ଏଇ ଭୌତିକ ଜଗତରେ ସମସ୍ତେ ତ୍ରିଗୁଣ ଭିତରେ ବନ୍ଧା ହେଇକି ରହିଛନ୍ତି, ଯେଉଁଥିପାଇଁ କି ସେମାନେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପ୍ରାପ୍ତ ହେଉଛନ୍ତି। ଇଏ ଗୋଟେ ଜନ୍ମ, ଗୋଟେ ଦୁଃଖ, ବାର୍ଦ୍ଧକ୍ୟ ଅବସ୍ଥା ଗୋଟେ ଦୁଃଖ, ଚାଲିପାରିବେନି, ଆଖିକି ଦେଖାଯିବନି, କାନକୁ ଶୁଭିବନି, ଇଏ ଗୋଟେ ପ୍ରକାର ଦୁଃଖ। ବିଭିନ୍ନ ପ୍ରକାର ବ୍ୟାଧି ରହିଛି, ବିଭିନ୍ନ ପ୍ରକାର ରୋଗ ରହିଛି, ଇଏ ମଧ୍ୟ ବହୁତ ପ୍ରକାର। ଯେତେବେଳେ ଡାକ୍ତରଖାନା ଯାଉଥିବ କେତେ ପ୍ରକାର ରୋଗୀ ରହିଛନ୍ତି, କେତେ ପ୍ରକାର କଷ୍ଟ ସେମାନେ ପାଉଛନ୍ତି, ଇଏ ଗୋଟେ ପ୍ରକାର କଷ୍ଟ ଦୁଃଖ। ଏବଂ ଅନ୍ତିମ ଦୁଃଖ କ'ଣ? ମୃତ୍ୟୁ। ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି, ଦୁଃଖ, ଦୋଷାହନ ଦର୍ଶନମ, ଇଏ ମାନବ ଜନ୍ମରେ ଆମେ ଯୋଉ ଚେତନା ପାଇଛେ, ଆମେ ଯୋଉ ବୁଦ୍ଧି ପାଇଛେ, ଏ ବୁଦ୍ଧିରେ ଆମେ ଯୋଉ ଚିନ୍ତା କରିବା କେମିତି ଏ ଦୁଃଖ କଷ୍ଟରୁ ଆମେ ମୁକ୍ତି ହେବା। ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ଉଦ୍ଭାବନ କରୁଛନ୍ତି, ନୋବେଲ ପ୍ରାଇଜ୍ ପାଉଛନ୍ତି, ବା ତମର କଳାରେ ମଧ୍ୟ, ଆର୍ଟସରେ ମଧ୍ୟ ବହୁତ ଲୋକ ବହୁତ ପ୍ରକାର ପ୍ରାଇଜ୍ ପାଉଛନ୍ତି, କିଏ ଲିଟରେଚର ଉପରେ ପ୍ରାଇଜ୍ ପାଉଛନ୍ତି, କିଏ କେଉଁ ଉପରେ ସବୁ ପ୍ରାଇଜ୍ ପାଉଛନ୍ତି, ବହୁତ ପ୍ରକାର ଜ୍ଞାନ ସେମାନେ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଏ ଭୌତିକ ଜଗତର ଯେଉଁ ମୂଳ ସମସ୍ୟା, ଏ ସମସ୍ୟା ହେଉଛି ଚାରୋଟି। ଅନେକ ପ୍ରକାର ସମସ୍ୟା ରହିଛି, କିନ୍ତୁ ମୁଖ୍ୟ ସମସ୍ୟା ହେଉଛି ଚାରୋଟି। କ'ଣ କ'ଣ? ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି, ଦୁଃଖ, ଦୋଷାନ ଦର୍ଶନ। ଯେଉଁମାନେ ଏଇଟାକୁ ଚିନ୍ତା କରନ୍ତି ସେମାନେ ପ୍ରକୃତରେ ମାନବ ଜନ୍ମ ଆରମ୍ଭ ହେଇଛି ବୋଲି ବୁଝିବାକୁ ପଡ଼ିବ। ଏଇ ଚିନ୍ତା କେତେ ଜଣ କରୁଛନ୍ତି? ତେଣୁ ଏ ଚିନ୍ତା ଯେଉଁମାନେ କରୁନାହାନ୍ତି, ତେଣୁ ତାଙ୍କର ଯେଉଁ ଗୋଟେ ଉନ୍ନତ ଚେତନା ଦିଆଯାଇଛି ସେ ଚେତନାର ସେମାନେ ସଦୁପଯୋଗ କରୁନାହାନ୍ତି, ଦୁରୁପଯୋଗ କରୁଛନ୍ତି ସେମାନେ। ତେଣୁ ଯେଉଁମାନେ ଏ ଚେତନାକୁ ଉପଯୋଗ କରିବେ, ସଦୁପଯୋଗ କରିବେ, ପ୍ରକୃତରେ ମୁଁ କିଏ, କାହିଁକି ମୁଁ ଏ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛି, ଏହି ପ୍ରକାର ଯଦି ଜିଜ୍ଞାସା କରିବ ତାହେଲେ ବୁଝିବାକୁ ପଡ଼ିବ ଯେ ସେ ଯେଉଁ ଉନ୍ନତ ଜନ୍ମ ପ୍ରାପ୍ତ ହୋଇଛି, ମାନବ ଜନ୍ମ ପ୍ରାପ୍ତ ହୋଇଛି, ସେ ଜନ୍ମରେ ସେ ସକ୍ସେସ ବା ସିଦ୍ଧି ମାର୍ଗରେ ଅଗ୍ରସର ହେଉଛି। ଜଣେ ଜିଜ୍ଞାସା କରୁନାହିଁ ମାନେ ତା ମାନବ ଜନ୍ମ ବୃଥା ହୋଇଗଲା, ବେକାର ହୋଇଗଲା। ତେଣୁ ଏଇ ଯେଉଁ ଜିଜ୍ଞାସା ଆମେ କରିବା ଭଗବାନଙ୍କ ସମ୍ବନ୍ଧରେ, ଆମ ନିଜ ସମ୍ବନ୍ଧରେ, ଆମ ପ୍ରକୃତ କର୍ତ୍ତବ୍ୟ କ'ଣ, ଏସବୁ ଜିଜ୍ଞାସା ଯଦି ଆମେ କରିବା, ପିଲାମାନଙ୍କର କାହାର ଆଗ୍ରହ ନାହିଁ ଶୁଣିବା ପାଇଁ, ତ ତାଙ୍କ ଭିତରେ କଥା ହେଉଛନ୍ତି କି ପିଲାଙ୍କୁ ବେଶୀ ଆଗ୍ରହ କାହାର ନାହିଁ, ମୁଁ ଦେଖୁପାରୁନି। ମୁଁ ଗୋଟେ କ୍ୱେଶ୍ଚିନ୍ ପଚାରିଲି, ତମେ ଆନ୍ସର୍ ଦେଉନ, ତମ ଭିତରେ କଥା ଚାଲିଛି, ଆଗ୍ରହ କାହାର ନାହିଁ ମୁଁ ଦେଖୁଛି, ଅଧିକାଂଶ କାହାର ଆଗ୍ରହ ନାହିଁ। ମୁଁ ଯେଉଁ କଥା କହୁଛି ବୁଝି ହେଉଛି ନା ନାହିଁ, କ'ଣ ଅସୁବିଧା ହେଉଛି କହୁନ। ଏଭଳି ସତ୍ସଙ୍ଗ ଯେଉଁ ଆଲୋଚନା, ଯେଉଁ ସଙ୍ଗରେ ଭଗବାନଙ୍କ ବିଷୟରେ କିଛି ଆଲୋଚନା କରାଯାଏ, ଏ ସତ୍ସଙ୍ଗ ହେଉଛି ବହୁତ ଦୁର୍ଲଭ। ଏହି ସତ୍ସଙ୍ଗରେ ବହୁତ ଲୋକ ତାଙ୍କ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇସାରିଛନ୍ତି, ଶାସ୍ତ୍ରରେ ସବୁ ବର୍ଣ୍ଣନା ଅଛି, ବହୁତ ପ୍ରକାର ବ୍ୟକ୍ତି ତାଙ୍କ ଜୀବନରେ ସିଦ୍ଧି ଲାଭ କରିଛନ୍ତି। କିନ୍ତୁ ଏ ସତ୍ସଙ୍ଗ ପ୍ରାପ୍ତ ହୋଇକରି ମଧ୍ୟ ତୁମର କିଛି ଆନନ୍ଦ ଆସୁନି, ତୁମର କିଛି ଚିନ୍ତା ଆସୁନି, ତୁମ ଭିତରେ କଥା ଚାଲିଛି, ଆଲୋଚନା କରୁଛ, କେତେବେଳେ ହସୁଛ, କେତେବେଳେ ଇଏ କରୁଛ, କଥା ହେଉଛି ସବୁ, ମୁଁ ପ୍ରଶ୍ନ ପଚାରିଲେ କିଛି ଉତ୍ତର ଦେଉନ। ଆମର କହିବାର ଉଦ୍ଦେଶ୍ୟ କ'ଣ, ଆମେ ଏଇଟା ଯେଉଁ କ୍ଲାସ୍ ନେଇଛି ଏହାର ଉଦ୍ଦେଶ୍ୟ କ'ଣ, ତୁମମାନଙ୍କୁ କିଛି ଜ୍ଞାନ ପ୍ରଦାନ କରିବା। ତମେ ଯଦି କହିବ ଆମର ତ ଜ୍ଞାନ ଦରକାର ନାହିଁ, ତାହେଲେ ଆମେ କାହିଁକି ଦେବୁ ଜ୍ଞାନ, କ'ଣ ଦରକାର। ଇଏ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଏଇ ସମୟଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ ଏଇ ସମୟରେ ଯଦି ଆମେ ଚିନ୍ତା କରିବା, କାନରେ ଗୋଟେ କାନରେ ପୁରେଇକି ଆଉ ଗୋଟେ କାନରେ ଯଦି ଛାଡ଼ିଦେବା, ତାହେଲେ ବୃଥା ହୋଇଗଲା। ଆମେ ଯେଉଁ କଥା କହୁଛେ ଯଦି ଆମେ ତମେ ନ ଶୁଣିବ, ସେ ବିଷୟରେ ଚିନ୍ତା ନ କରିବ, ତାହେଲେ ତମ ଉପରେ ସେ ଆର କିଛି ଫଳ ହେବ ନାହିଁ। ଗପ କହିଲେ ଶୁଣିବ ନାଇଁ କି? ଯାହା ହଉ, ଆମର ଯେହେତୁ ଅଳ୍ପ ସମୟ ରହିଛି, ସେଥିପାଇଁ ଆମେ ଆଉ ଏତେ ଇଏ କରିପାରିବା ନାହିଁ, କଥା ବଢ଼େଇ ପାରିବା ନାହିଁ, କିନ୍ତୁ ଆମର ମୁଖ୍ୟ କଥା ହେଉଛି, ତେଣୁ ଏଇ ଯେଉଁ ମୁଁ ଯେଉଁ କହିଲି, ଯେଉଁ ସମସ୍ୟା ସବୁ କହିଲି, ଯେଉଁ କଥା ସବୁ ଉପସ୍ଥାପନ କଲି, ଏଇସବୁ ବିଷୟରେ ଯଦି ତମେ ଚିନ୍ତା କରିବ, ଯେତେବେଳେ ତମର ସମୟ ହେବ, ତମେ ଯଦି ଚିନ୍ତା କରିବ ଯେ ପ୍ରକୃତରେ କେମିତି ଏ ସମସ୍ୟାର ସମାଧାନ ହେଇପାରିବ, ସମାଧାନ ଅଛି କି? ଅଛି, ଶାସ୍ତ୍ରରେ ସମାଧାନ ବ୍ୟବସ୍ଥା ରହିଛି। ବୈଜ୍ଞାନିକମାନେ ସମସ୍ୟାର ସମାଧାନ କରିପାରିନାହାନ୍ତି, କି ଆସନ୍ତା ବର୍ଷମାନଙ୍କରେ ମଧ୍ୟ ସେଇଟା ସମାଧାନ ହେଇପାରିବ ନାହିଁ, କିନ୍ତୁ ଯଦି ତମେ ଭଗବତ ଗୀତା ପାଠ କରିବ, ତାହେଲେ ସମସ୍ୟାର ସମାଧାନ ତମେ ପ୍ରାପ୍ତ ହୋଇପାରିବ। ଭଗବାନ ଭଗବତ ଗୀତା କହୁଛନ୍ତି, ମାମ ବ୍ୟକ୍ତି ପୁନର୍ଜନ୍ମ ଦୁଃଖାଳୟ ଅଶାଶ୍ୱତମ ନାଆତ୍ମବତୀ ମହାତ୍ମାଙ୍କ ସିଦ୍ଧି ପରମାଙ୍ଗତା। ଆମେ ଜଣେ ମହାତ୍ମାଙ୍କୁ ଜାଣିଛେ, କିଏ ସେ? ମହାତ୍ମା ଗାନ୍ଧୀ। କିନ୍ତୁ ଆମେମାନେ ସମସ୍ତେ ବି ମହାତ୍ମା ହୋଇପାରିବା, ଭଗବତ ଗୀତା କଥା ଅନୁସାରେ, ଭଗବାନ କଥା ଅନୁସାରେ ଆମେ ବି ମହାତ୍ମା ହୋଇପାରିବା। କେମିତି ହେଇପାରିବା ନା, ମାମ ଉପେତ୍ୟ, ଯେଉଁମାନେ ଭଗବାନଙ୍କର ଆଶ୍ରୟ ନେବେ, ମାମ ଉପେତ୍ୟ, ସେମାନେ ଏଇ ଯେଉଁ ଭୌତିକ ଜଗତରେ ମୋ ସମସ୍ୟା ରହିଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏଇଟାକୁ ପାର ହେଇଯାଇପାରିବେ। ମାମ ଉପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ଅଶାଶ୍ୱତମ ନା ପୁଣନ୍ତି, ସେମାନଙ୍କୁ ଆଉ ପାଇବେ ନାହିଁ, ସେମାନେ ଏ ଦୁଃଖ ପାଇବେ ନାହିଁ, ସେମାନେ ହେଉଛନ୍ତି ମହାତ୍ମା। ସାର୍ସିଦିନ ପରମାଙ୍ଗତା,
ସେମାନେ ଶ୍ରେଷ୍ଠ ସିଦ୍ଧି ଲାଭ କରିବେ। ତେଣୁ ଏଇ ଭୌତିକ ଜଗତର ସମସ୍ୟା ସମାଧାନ ଯଦି ଆମେ ଭଗବାନଙ୍କ ଶରଣରେ ଯିବା ତାହେଲେ ଆମେ ଏ ସମସ୍ୟାର ସମାଧାନ କରିପାରିବା। ଅନ୍ୟ କୌଣସି ଉପାୟରେ ଏ ସମସ୍ୟାର ସମାଧାନ କରାଯାଇପାରିବ ନାହିଁ। ତେଣୁ ଏ ସମସ୍ୟାର ସମାଧାନ କରିବା ପାଇଁ ହେଲେ ଆମେ ଭଗବାନଙ୍କ ଶରଣ ଯିବା ପାଇଁ ହେଲେ ବିଭିନ୍ନ ଯୁଗ ସବୁ ରହିଛି। କିଏ ଜାଣିଛ କେତେ ପ୍ରକାର ଯୁଗ ରହିଛି? ଚାରୋଟି ଯୁଗ ରହିଛି। କ'ଣ କ'ଣ? ସତ୍ୟ, ତ୍ରେତୟ, ଦ୍ୱାପ ଏବଂ କଳି। ଏ ଗୋଟିଏ ପରେ ଗୋଟିଏ ଆସୁ। ସତ୍ୟ ପରେ ତ୍ରେତୟ। ସତ୍ୟ ଯୁଗରେ ଭଗବାନ ନୃସିଂହଦେବ ଆସିଥିଲେ। ନୃସିଂହଦେବଙ୍କ ଅବତାର ବିଷୟରେ କିଏ ଜାଣିଛ? ହିରଣ୍ୟକଶିପୁ ବିଦାହରଣ କରିଥିଲେ, ହିରଣ୍ୟକଶିପୁ ବର ପାଇଥିଲେ, ବ୍ରହ୍ମା ତାକୁ ବର ପ୍ରଦାନ କରିଥିଲେ। ଦିନରେ ମରିବ ନାହିଁ କି ରାତିରେ ମରିବ ନାହିଁ, ଅସ୍ତ୍ରରେ ମରିବ ନାହିଁ କି ଶାସ୍ତ୍ରରେ ମରିବ ନାହିଁ, ମନୁଷ୍ୟ ଦ୍ୱାରା ମରିବ ନାହିଁ କି ପଶୁ ଦ୍ୱାରା ମରିବ ନାହିଁ, ଭୂମିରେ ମରିବ ନାହିଁ କି ବାୟୁରେ ମରିବ, ଆକାଶରେ ମରିବ ନାହିଁ। ଏହିଭଳି ଭାବରେ ଅନେକ ପ୍ରକାର ସବୁ ବର ପ୍ରଦାନ କରିଥିଲେ ବ୍ରହ୍ମା। କାହିଁକି ନା ହିରଣ୍ୟକଶିପୁ ଏଭଳି ତପସ୍ୟା କରୁଥିଲେ, ଦେବତାମାନେ ଭୟ କରିଗଲେ। ସତ୍ୟଯୁଗର କଥା। ତେଣୁ ବ୍ରହ୍ମା ତାଙ୍କୁ ସେ ବର ପ୍ରଦାନ କଲେ, କିନ୍ତୁ ସେ ବର ପାଇକିରି କ'ଣ କଲେ? ସେ ଭଗବାନଙ୍କର ଆରାଧନା କଲେ ନାହିଁ, ସେ ଅନ୍ୟମାନଙ୍କୁ ସବୁ ବିଭିନ୍ନ ପ୍ରକାର ଅଧର୍ମ କାର୍ଯ୍ୟରେ ଲିପ୍ତ ରହିଲେ। ଏମିତିକି ତାଙ୍କର ପୁଅ ହେଉଛନ୍ତି ପ୍ରହ୍ଲାଦ। ପ୍ରହ୍ଲାଦଙ୍କ ବିଷୟରେ କିଏ ଜାଣିଛ? ଭାଗବତଙ୍କର ସପ୍ତମ ସ୍କନ୍ଧରେ ପ୍ରହ୍ଲାଦଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ଯେ 5 ବର୍ଷରେ ଥିଲେ ପ୍ରହ୍ଲାଦ, ସେ ତାଙ୍କର ସାଙ୍ଗମାନଙ୍କୁ ସବୁ ଶିକ୍ଷା ଦେଉଥିଲେ। ସପ୍ତମ ସ୍କନ୍ଧ 6 ଅଧ୍ୟାୟରେ ସେସବୁ ଶିକ୍ଷା ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ହିରଣ୍ୟକଶିପୁ ଭଗବାନଙ୍କୁ ମାନୁନଥିଲେ, କିନ୍ତୁ ତାଙ୍କର ପୁଅ ପ୍ରହ୍ଲାଦ ସେ ଜାଣିଛନ୍ତି ଭଗବାନ ହେଉଛନ୍ତି କୃଷ୍ଣ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଜଗନ୍ନାଥ କୃଷ୍ଣ ମାନେ ହେଉଛନ୍ତି ଭଗବାନ। ପ୍ରହ୍ଲାଦ ଜାଣିଛନ୍ତି। ତେଣୁ ହିରଣ୍ୟକଶିପୁ ଗୋଟେ ଦିନ ବହୁତ ଚେଷ୍ଟା କଲା ପ୍ରହ୍ଲାଦଙ୍କୁ ମାରିବା ପାଇଁ, କିନ୍ତୁ ମାରିପାରିଲା ନାହିଁ। କାରଣ ଭଗବାନ ଯାହାକୁ ରକ୍ଷା କରିବେ ତାକୁ କେହି ମାରିପାରିବେ। ରକ୍ଷେ ହରି ମାରେ କିଏ, ମାରେ ହରି ରକ୍ଷେ କିଏ। ଭଗବାନ ନୃସିଂହଦେବ ଆବିର୍ଭାବ ହେଇଗଲେ ଏବଂ ହିରଣ୍ୟକଶିପୁ ଯୋଉ ବର ସବୁ ପ୍ରାପ୍ତ ହେଇଥିଲା ବ୍ରହ୍ମାଙ୍କର, ସେ ବରକୁ ସବୁ ରକ୍ଷା କରି ଭଗବାନ ହିରଣ୍ୟକଶିପୁ ବିଦାହରଣ କଲେ, ବିନା ତାକୁ ହତ୍ୟା କଲେ। ସନ୍ଧ୍ୟା ସମୟଟା ଦିନ ନୁହଁ କି ରାତି ନୁହଁ, ଭଗବାନ ନିଜର କୋଳରେ ହିରଣ୍ୟକଶିପୁ ରଖିଲେ। ସେଟା ଭୂମି ନୁହଁ କି ଆକାଶ ନୁହଁ, ଭଗବାନ ନିଜର ନଖ ଦ୍ୱାରା ତାକୁ ବିଦାହରଣ କଲେ। ନଖଟା ଅସ୍ତ୍ର ନୁହଁ କି ଶସ୍ତ୍ର ନୁହଁ, ଏବଂ ଭଗବାନ ଯୋଉ ରୂପ ଧାରଣ କରିଥିଲେ କି ରୂପ? ନୃସିଂହ, ନର ଏବଂ ସିଂହ। ମସ୍ତକ ହଉଛି ସିଂହର, ଆଉ ସବୁ ହଉଛି ନର ଶରୀର। ତେଣୁ ବ୍ରହ୍ମାଙ୍କର ସମସ୍ତ ବର ରକ୍ଷା କରି ଭଗବାନ ସତ୍ୟଯୁଗରେ ଆସି ପ୍ରହ୍ଲାଦଙ୍କୁ ରକ୍ଷା କରିଛନ୍ତି, ହିରଣ୍ୟକଶିପୁ ବିଦାହରଣ କରିଛନ୍ତି। ତେଣୁ ସେଇଭଳି ଭାବରେ ବିଭିନ୍ନ ଯୁଗ ପାଇଁ, ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଥିଲେ, ରାମଚନ୍ଦ୍ର ରାବଣକୁ ହତ୍ୟା କରିଥିଲେ। ରାବଣ ଏତେ ଶକ୍ତିଶାଳୀ ଥିଲା ବର୍ଣ୍ଣନା କରାଯାଇଛି, ଦେବତା ଏବଂ ଅସୁରମାନଙ୍କ ସହିତ ଯୁଦ୍ଧ ହେଉଥିଲା ସେତେବେଳେ ଇନ୍ଦ୍ରଙ୍କର ଯେ ବାହନ ଐରାବତ ହାତୀ, ଐରାବତ ହାତୀ ତାର ଯୋଉ ଦାନ୍ତ ରହିଛି ସେ ଦାନ୍ତରେ ରାବଣକୁ ଆଘାତ କରିଥିଲା। ଆଘାତ କଲା ପରେ ରାବଣର ଛାତି ଉପରେ ଆଘାତ କଲା, ରାବଣ ଛାତି କିଛି ହେଲାନି, କିନ୍ତୁ ଐରାବତ ହାତୀ ଯୋଉ ଦାନ୍ତ ରହିଛି ସେ ଦାନ୍ତ ସବୁ ଚୂର୍ଣ୍ଣ ବିଚୂର୍ଣ୍ଣ ହେଇକି ଚାରିଆଡ଼େ ବିଚ୍ଛାଡ଼ ହେଇଗଲା। ଏତେ ଶକ୍ତିଶାଳୀ ଥିଲା ରାବଣ। ଶ୍ରୀ ରାବଣଙ୍କୁ ଭଗବାନ ରାମଚନ୍ଦ୍ର ଧନୁଷର ଦ୍ୱାରା ହତ୍ୟା କରିଛନ୍ତି। ଏତେ ତାଜୁଗ ଘଟଣା। ଭଗବାନ ରାମଚନ୍ଦ୍ର ଆସିଥିଲେ, ତାପରେ ଆସିଲା ଦ୍ୱାପର ଯୁଗ। ଦ୍ୱାପର ଯୁଗରେ କିଏ ଆସିଲେ? ଭଗବାନ କୃଷ୍ଣ ଆସିଲେ। ତେଣୁ ଭଗବାନ କୃଷ୍ଣଙ୍କର ଲୀଳା ହେଉଛି ଅନନ୍ତ ଲୀଳା। 125 ବର୍ଷ କାଳ ସେ ଲୀଳା କରିଛନ୍ତି। ତାଙ୍କର 3ଟି ଲୀଳା ରହିଛି, ଗୋଟେ ବୃନ୍ଦାବନ ଲୀଳା, ଗୋଟେ ମଥୁରା ଲୀଳା, ଗୋଟେ ହେଉଛି ଦ୍ୱାରକା ଲୀଳା। ସେଇ ଭଗବାନ କୃଷ୍ଣ ଜଗନ୍ନାଥ ରୂପରେ ବର୍ତ୍ତମାନ ପୁରୀରେ, କଳିଯୁଗରେ ପୁରୀରେ ଜଗନ୍ନାଥ ରୂପରେ ପୂଜା ପାଉଛନ୍ତି। ତେଣୁ ଏଇ ଯୋଉ ବିଭିନ୍ନ ଯୁଗ ରହିଛି ସତ୍ୟ ତ୍ରେତା ଦ୍ୱାପର କଳି ବିଭିନ୍ନ ଯୁଗରେ ଭଗବାନଙ୍କର ଶରଣ ଯିବା ପାଇଁ ଭଗବାନଙ୍କ ଆରାଧନା କରିବା ପାଇଁ ବିଭିନ୍ନ ଉପାୟ ଥିଲା। ସତ୍ୟଯୁଗରେ ଲୋକମାନଙ୍କର ବୟସ ଆମେ ଚିନ୍ତା କରିପାରିବା ନାହିଁ, କେତେ ବର୍ଷ ଥିଲା କହିପାରିବ? ଲକ୍ଷେ ବର୍ଷ ଥିଲା ସତ୍ୟଯୁଗରେ। ତେଣୁ ସେ ସମୟରେ ଲୋକମାନେ ଭଗବାନଙ୍କର ଧ୍ୟାନ କରୁଥିଲେ, ତ୍ରିତୟାଧ୍ୟାୟତେ ବିଷ୍ଣୁ ତ୍ରେତୟା ଜଗତ ମକ୍ଷେଇ, ତ୍ରେତୟା ଯୁଗରେ ଭଗବାନଙ୍କର ଯଜ୍ଞ ମାଧ୍ୟମରେ ଆରାଧନା କରାଯାଉଥିଲା ଏବଂ ଦ୍ୱାପରେ ପରିଚର୍ଯ୍ୟା, ଦ୍ୱାପରରେ ମନ୍ଦିରରେ ଯେଉଁ ପୂଜା ଆରାଧନା ହେଉଛି ସେ ହେଉଛି ଦ୍ୱାପର ଯୁଗର ଉପାୟ। କଳି ଯୁଗର ଉପାୟ କିଏ କହିପାରିବ? କଳିରେ କ'ଣ ରହିଛି, କଳିର ଉପାୟ କ'ଣ? କରୋ ତଦ୍ ହରି କୀର୍ତ୍ତନାଥ, କଳିଯୁଗର ଉପାୟ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ। ଭଗବାନଙ୍କ ଭଗବାନ କିଏ ଜାଣିଛ, କେତେ ଜଣ? ତେଣୁ ଶାସ୍ତ୍ରରେ ଭଗବାନଙ୍କର ନାମ ବର୍ଣ୍ଣନା କରାଯାଇଛି, ହରେ କୃଷ୍ଣ କୁହ ସମସ୍ତେ, କୁହ ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। କେତେ ଜଣ ଜାଣିଛ ଏ ମହାମନ୍ତ୍ର କୁହାଯାଉଛି, ଏହାକୁ ମହାମନ୍ତ୍ର ବୋଲି କୁହାଯାଉଛି, କେତେ ଜଣ ଜାଣିଛ ଏ ମହାମନ୍ତ୍ର? ହାତ ଟେକ। ପ୍ରାୟ ଓଡ଼ିଶାର ଲୋକମାନେ ଜାଣନ୍ତି ମହାମନ୍ତ୍ର, ସବୁଠି ଅଷ୍ଟପ୍ରହରୀ ହଉଥିବ, ତତ୍ପ୍ରହରୀ ହଉଥିବ, ଇଏ ହେଉଛି ମହାମନ୍ତ୍ର। ଏଇ ମହାମନ୍ତ୍ର ଯେତେବେଳେ ତମର ଅସୁବିଧା ହବ ସେତେବେଳେ ତମେ ଏଇ ମହାମନ୍ତ୍ର ଉଚ୍ଚାରଣ କରିବ। ଏଇ ମହାମନ୍ତ୍ର ଯଦି ଉଚ୍ଚାରଣ କରିବ ପ୍ରତିଦିନ, ଯଦି ନିର୍ଦ୍ଦିଷ୍ଟ ସଂଖ୍ୟକ ନାମ ଉଚ୍ଚାରଣ କରିବ ତାହେଲେ ଗୋଟେ ସମୟ ଆସିବ ଯେତେବେଳେ ତମେ ଭଗବାନଙ୍କୁ ଜାଣିପାରିବ, ନିଜକୁ ଜାଣିପାରିବ, ଭଗବାନଙ୍କୁ ଜାଣିପାରିବ ଏବଂ ଏ ଭୌତିକ ସମସ୍ୟା ସମାଧାନ ପ୍ରାପ୍ତ ହୋଇପାରିବ। ତେଣୁ ଆମେ ଆମ କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କିଏ କ'ଣ ସବୁ ଜାଣିଲ? ଆମର ସମୟ ହୋଇଯାଇଛି, କିଏ କ'ଣ ସବୁ ଜାଣିଲ? କାହାର କିଛି ପ୍ରଶ୍ନ ଅଛି କି? ଯଦି ପ୍ରଶ୍ନ ହେଲେ ପ୍ରଶ୍ନ ପଚାରିବା, କିଏ କ'ଣ ସବୁ ଶୁଣିଛ, ଠିକ ଭାବରେ କିଏ ମନେ ରଖିଛ କି ନାହିଁ, କାହାର କିଛି ପ୍ରଶ୍ନ ଅଛି? ତାହେଲେ ଆମେ ଯେଉଁ ସବୁ ଜ୍ଞାନ ଦେଲୁ ଏଇ ଭଗବତ ଗୀତା ବିଭିନ୍ନ ବୈଦିକ ଶାସ୍ତ୍ର ମାନଙ୍କରେ ଏସବୁ ଜ୍ଞାନ ରହିଛି, ତମର ଯେତେବେଳେ ସମୟ ହବ କେତେ ସୁବିଧା ହବ ଆମେ ଲାଇବ୍ରେରୀରେ ଦେବା, ତମେ ସବୁ ଯାଇକି ଲାଇବ୍ରେରୀରେ ପଢ଼ିବ, ଯଦି ସୁବିଧା ହବ ଭଗବତ ଗୀତା ଖଣ୍ଡେ ରଖିବ। ଏଇ ପ୍ରଭୁପାଦ ମହାରାଜ ଆମର ଇସ୍କନର ଯିଏ ସ୍ଥାପନ କରିଛନ୍ତି ସେ ବହିକି ରଖିଛନ୍ତି ଭଗବତ ଗୀତା ଆଜ୍ ଇଟ୍ ଇଜ୍, ଏଇଟା ଓଡ଼ିଆରେ ଅନୁବାଦ ହେଇଛି ଭଗବତ ଗୀତା ମୌଳିକ ରୂପରେ। ଏଇ ବହି ପଢ଼ି ଆଜି ସାରା ପୃଥିବୀରେ ଲୋକମାନେ ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି। ଖାଲି ଓଡ଼ିଶା ନୁହଁ ବା ଭାରତ ନୁହଁ, ଭାରତ ବାହାରେ ଯେତେ ସବୁ ଦେଶ ଅଛି ଅଧିକାଂଶ ଦେଶରେ ଆଜି ଏଇ ଭକ୍ତମାନେ ସମସ୍ତେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ, କିଏ ଖ୍ରୀଷ୍ଟିଆନ କିଏ ମୁସଲିମ ଯିଏ ଯେଉଁ ଧର୍ମ ହୁଅନ୍ତୁ ନା କାହିଁକି, ସମସ୍ତେ ଏଇ ଭଗବତ ଗୀତାର ଅଧ୍ୟୟନ କରି ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି। ତେଣୁ ଆମେ ଅନୁରୋଧ କରିବୁ ତମେମାନେ ମଧ୍ୟ ଏଭଳି ଭାବରେ ଆଜିର ଯେଉଁ କଥା ହେଲା ଏଟାକୁ ସ୍ମରଣ କରିବ, ଭଗବତ ଗୀତା ପାଠ କରିବ, ଭଗବାନଙ୍କ ନାମ ସ୍ମରଣ କରିବ, ତାହେଲେ ତମେ ସମସ୍ୟାର ସମାଧାନ କରିପାରିବ। ତାହେଲେ ଆମ କଥା ବି ଟିକେ ସନ୍ଦେହ, ଥ୍ୟାଙ୍କ ୟୁ ଅଲ୍।